ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତା ଥି ଗଲାକାଲି ରାଜ୍ୟ କ୍ୟାବିନେଟ୍ର 22 ନମ୍ବର ବୈଠକ ହୋଇଯାଇଛି। ବୈଠକ ଥି ବହୁଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଥି ଆଲୋଚନା କରାଯିବାର ସହିତ 11 ବିଭାଗର 13 ପ୍ରସ୍ତାବକେ ଅନୁମୋଦନ ମିଳିଛି। ରାଜ୍ୟର ସହରମାନଙ୍କର ବିକାଶ ଲାଗି 4,870 କୋଟି ଟଙ୍କା ବ୍ୟୟବରାଦ, ପୁଲିସ୍ର ଜରୁରୀ ସେବା 112କେ ଆହୁରି ତୁର୍ତ୍ତି କରିବା ଲାଗି ଟଙ୍କା ମଞ୍ଜୁର, ଆଦର୍ଶ ବିଦ୍ୟାଳୟର ଛାତ୍ରାବାସ ଫି ଛାଡ଼, ଶକ୍ତି ବିଭାଗର ପମ୍ପ ସଂରକ୍ଷଣ ପ୍ରକଳ୍ପ ନୀତି, ଓଡ଼ିଶା ସେମିକଣ୍ଡକ୍ଟର ଉତ୍ପାଦନ ଓ ନୀତିକେ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ବୈଠକ ବାବଦେ ସୂଚନା ଦେଇକରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍,
ଏମର୍ଜେନ୍ସି ରିସ୍ପନ୍ସ ସପୋର୍ଟ ସିଷ୍ଟମ 112 ନମ୍ବର ଯାହା ଅଛି ERSS ର, ଆମର ରାଜ୍ୟରେ ଯାହା ଏବେ ସମୟ ଅଛି 21 ମିନିଟ୍ ଲାଗୁଛି ରିସ୍ପନ୍ସ କରିବା ପାଇଁ, କିନ୍ତୁ ଆଜି କ୍ୟାବିନେଟ୍ରେ ଅନୁମତି ନିଆଗଲା ଗୋଟେ 4,195 ପୋଷ୍ଟ ସୃଷ୍ଟି କରାହେବ ଏବଂ 645 ଏମର୍ଜେନ୍ସି ରିସ୍ପନ୍ସ ଭେହିକଲ ନୂଆ ଦିଆଯିବ। ଆଶା କରାଯାଉଛି କିଛି ସମୟ ଭିତରେ ଏ ଯେଉଁ ରିସ୍ପନ୍ସ ଟାଇମ୍ ଅଛି 15 ମିନିଟ୍ ଭିତରେ ଆଣିପାରିବା, ଆଉ କିଛି ବର୍ଷ ପରେ ଆମେ ଆମର ଲକ୍ଷ୍ୟ ଅଛି ଏଇଟା 10 ମିନିଟ୍ ଭିତରେ ଆମେ କେମିତି ରିସ୍ପନ୍ସ କରିପାରିବା।
ରାଜ୍ୟ ବିଶ୍ୱବିଦ୍ୟାଳୟମାନଙ୍କେ କୁଳପତି ନିଯୁକ୍ତି କ୍ଷେତ୍ରଥି କୁଳାଧିପତିଙ୍କ କ୍ଷମତା ପରିସରକେ ବଢ଼ାଯିବା, ଏଥିଲାଗି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ 2025 ଲାଗୁ କରାଯିବା। କୁଳାଧିପତି ନିୟମିତ କୁଳପତି ନିଯୁକ୍ତି ହେବାର ତକ୍ କୁଳପତି ଭାବେ ଛନ୍କୁ ଇ ପଦବୀଥି ରଖିପାରବେ। କୁଳପତିଙ୍କ କାର୍ଯ୍ୟକାଳ ସମୟକେ ବିଲ୍ ସ୍ଥିର କରିପାରବେ। ଇ ବାବଦେ ଗଲାକାଲି ରାଜ୍ୟ କ୍ୟାବିନେଟ୍ ବୈଠକଥି ନିଷ୍ପତ୍ତି ନିଆଯାଇଛି। ସୁଶାସନ ଅଭ୍ୟାସ ବିଷୟବସ୍ତୁ ଉପରେ ଆଜିଠାରୁ ଭୁବନେଶ୍ୱରର ଦୁଇଦିନିଆ ଜାତୀୟ ସମ୍ମିଳନୀ ମୂଳ ହେବା। କେନ୍ଦ୍ର ପ୍ରଶାସନିକ ସଂସ୍କାର ଆଉ ସାଧାରଣ ଅଭିଯୋଗ ବିଭାଗ ଆଉ ରାଜ୍ୟ ସରକାରଙ୍କ ତରଫୁ ହେବାରକେ ଥିବା ସମ୍ମିଳନୀକେ କେନ୍ଦ୍ର କାର୍ମିକ ଆଉ ସାଧାରଣ ଅଭିଯୋଗ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଶିକରି ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍କର୍ଷତା ପୁରସ୍କାର ତରଫୁ ସ୍ୱୀକୃତି ପାଇଥିବା ଭିନ୍ ଭିନ୍ କାମମାନଙ୍କୁ ଉପସ୍ଥାପନ କରାଯିବା। ଏତାର ସହିତ ଜିଲ୍ଲାପାଳ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ନିଜ ନିଜର କ୍ଷେତ୍ର ଶ୍ରେଷ୍ଠ ଅଭ୍ୟାସମାନଙ୍କୁ ଉପସ୍ଥାପନ କରିବେ। ଏହି ଅବସରରେ ଭିନ୍ ଭିନ୍ ବିଷୟବସ୍ତୁକୁ ନେଇକରି 5 ଅଧିବେଶନ ହେବା। 2025-26 ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଲାଗି ଆଇଷ୍ଠାନ ପଞ୍ଜୀକରଣ ପ୍ରକ୍ରିୟା ମୂଳ ହେବା। ଇଟା ଅଗଷ୍ଟ 15 ତକ ଚାଲିବା। ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ ଯୋଜନାଥି ବରିଷ୍ଠ ନାଗରିକମାନେ ଅଯୋଧ୍ୟା, ବାରଣାସୀ, ଉଜ୍ଜୟିନୀ, ଓମକାରେଶ୍ୱର, ରାମେଶ୍ୱର, ମଦୁରାଇକେ ଯାତ୍ରା କରିବେ। ଖେପ୍ ଖେପ୍ କରି ତୀର୍ଥଯାତ୍ରୀମାନେ ରାଜ୍ୟର ଭୁବନେଶ୍ୱର, ସମ୍ବଲପୁର, ବରହମପୁର, ରାୟଗଡ଼ା, ବାଲେଶ୍ୱର ସହରନୁ ରେଲ୍ ଜରିଆ ତୀର୍ଥଯାତ୍ରାଥି ଯିବେ। ତୀର୍ଥଯାତ୍ରା ଲାଗି ଇଚ୍ଛୁକ ବରିଷ୍ଠ ନାଗରିକମାନେ yatra.odisha.gov.in ପୋର୍ଟାଲ୍ଥି ଅନ୍ଲାଇନ୍ ଆବେଦନ କରିପାରିବେ। ଇତାର ସହିତ ଜିଲ୍ଲା ଓ ବ୍ଲକ ପ୍ରଶାସନ ପାଖେ ବିଲ୍ ଅଫ୍ଲାଇନ୍ ଥି ଆବେଦନ କରିପାରିବେ। ଏ ବଛର ସ୍ନାତକ ପାଠ୍ୟକ୍ରମ ଥି ସ୍ପଟ୍ ନାଁ ଲେଖା ଲାଗି ସମୟସୀମାକେ ଆଇବା 19 ତକର ବଢ଼ାଯାଇଛେ। ଏ ବାବଦେ ଉଚ୍ଚଶିକ୍ଷା ବିଭାଗ ତରଫୁ ସବୁ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କୁ ଚିଠି କରାଯାଇଛେ। ସୂଚନା ଅନୁସାରେ ଯୁକ୍ତ 3 ପାଠ୍ୟକ୍ରମ ଥି ନାଁ ଲେଖା ଲାଗି 274,153 ସିଟ୍ ଥିବାର ବେଲ୍କେ ଏପତକ 177,144 ସିଟ୍ଥି ନାଁ ଲେଖା ସରିଛେ। ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣା ଥି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍। ମହିଳା ଆଉ ଶିଶୁ ଅପରାଧ ନିରାକରଣ ଶାଖା ଆଇଜି ଏସ୍ ସାଇନଙ୍କର ଦେଖରେଖ ଥି ଆଉ ଡିଏସ୍ପି ଇମାନ କଲ୍ୟାଣ ନାୟକଙ୍କ ନେତୃତ୍ୱ ଥି ଗୋଟେ ତଦନ୍ତକାରୀ ଦଲ ଘଟଣାର ତଦନ୍ତ କରିବେ ବୋଲି କ୍ରାଇମବ୍ରାଞ୍ଚ ତରଫୁ ସୂଚନା ଦିଆଯାଇଛି। ସେଆଡ଼େ ଘଟଣାକୁ ନେଇକରି ଆଜ ଭିନ୍ ଭିନ୍ ରାଜନୈତିକ ଦଳ ତରଫୁ 12 ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ତାକେ ନଜରଟି ରଖିକରି ସାରା ରାଜ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଭିନ୍ ଭିନ୍ ଉନ୍ନୟନ କାମର ସମୀକ୍ଷା କରିଛନ୍। ସମୀକ୍ଷା ବୈଠକଟି ଆଇବା ଜାନୁଆରୀ ମାସ ତକ ଝାରସୁଗୁଡ଼ା ହୃଦ୍ରୋଗ ହସ୍ପିଟାଲ କାର୍ଯ୍ୟକାରୀ କରବାର, ପ୍ରସ୍ତାବିତ ରବିଶଙ୍କର ମେଡିକାଲ କଲେଜ ସ୍ଥାପନା, ପ୍ରସ୍ତାବିତ ଲଖନପୁର ଆଇଆଇଟି, ବେଲପାହାଡ଼ ରେଲ୍ ଓଭରବ୍ରିଜ୍ ଆଉ ନୂଆ ଜଳସେଚନ ପ୍ରକଳ୍ପ ବାବଦେ ଆଲୋଚନା କରାଯାଇଥିଲା। ସମ୍ବଲପୁର ଜିଲ୍ଲା ହୀରାକୁଦକେ ପର୍ଯ୍ୟଟନ କ୍ଷେତ୍ରଥି ବରକସ କରିବା ଲାଗି ହୀରାକୁଦ ମାଷ୍ଟର ପ୍ଲାନ୍ ପ୍ରକଳ୍ପ ଥି ଏରାଇଭାଲ ପ୍ଲାଜା ସହିତ ଅଲଗା କେତେଟା ନିର୍ମାଣ ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫୁ ଟେଣ୍ଡର ଡକାଯାଇଛି। ସେଆଡ଼େ ହୋଟେଲ ଆଉ ରିଜର୍ଟ ତିଆରି ଲାଗି ବଡ଼ବଡ଼ କମ୍ପାନୀମାନଙ୍କୁ ଜାଗା ଦେବାରକେ ଜମି ଚିହ୍ନଟ ପ୍ରକ୍ରିୟା ବିଲ୍ ମୂଲ ହୋଇଛି। ଏ ବାବଦେ ସୂଚନା ଦେଇକରି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର କହିଛନ୍, ହୀରାକୁଦ ମାଷ୍ଟର ପ୍ଲାନ୍କେ କାର୍ଯ୍ୟକାରୀ କରିବାର ଲାଗି ସରକାର ଆଉ ଜିଲ୍ଲା ପ୍ରଶାସନ ତରଫୁ ସବୁ ପ୍ରକାର ତୟାରି ଚାଲିଛି। 64 ନମ୍ବର ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିୟନସିପ୍ 2025 ସାହାଣି କପ୍ ଥି ଗଲାକାଲି ରାଜ୍ୟର 4 ଜୋନ୍ର ଖେଲ୍ ମୂଲ ହୋଇଛି। ପହିଲା ଦିନେ 8 ମ୍ୟାଚ୍ ଖେଳାଯାଇଥିଲା। ଭିନ୍ ଭିନ୍ ଜୋନ୍ର ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, ଭଦ୍ରକ, ଆର୍ଏସ୍ପି, କେନ୍ଦୁଝର ଆଉ ଭୁବନେଶ୍ୱର ଦଲ ଇଥି ଜିତିଛନ୍। ବଙ୍ଗୋପସାଗରନ ବନିଥିବା ଲଘୁଚାପ ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା ଶନିବାର ତକ ବର୍ଷା ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶା ସହିତ 23 ଜିଲ୍ଲାନ ଘଡ଼ଘଡ଼ି ଆଉ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।